ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଲୋକସଭା ନିର୍ବାଚନ ଲାଗି ଦୁଇ ନମ୍ଘର ଖେପ୍ର ମତଦାନ ଗଲାକାଲି ପୂରା ହୋଇଛି। ବାରଟା ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 88ଟା ଆସନ ଲାଗି ଭୋଟରମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍। ପାଖାପାଖି 61% ମତଦାନ ହୋଇଥିବାର ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ପହିଲା କ୍ଷେପ ହେବାରକେ ଥିବାର 4ଟା ଲୋକସଭା ଆରି ତାର ଅଧୀନ ଥିବାର 28ଟା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି। 4ଟା ଲୋକସଭା ଆସନ ଲାଗି 39 ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍। ହେନ୍ତା 28ଟା ବିଧାନସଭା ଆସନ ଲାଗି 266 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ନେଇକରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ସିଆଡ଼େ ଆଇବା ମାସ 20 ତାରିଖ ଦିନ ଭୋଟ୍ ହେବାରକେ ଥିବାର ବରଗଡ଼ ସୁନ୍ଦରଗଡ଼ ବଲାଙ୍ଗୀର କନ୍ଧମାଳ ଆର୍ ଆସ୍କା ଲୋକସଭା ସହିତ 35ଟା ବିଧାନସଭା ଆସନ ଲାଗି ଗଲାକାଲିନୁ ନାମାଙ୍କନ ପତ୍ର ଦାଖଲ କାମ ମୂଲ ହୋଇଛି। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଇବା ମାସ 3 ତାରିଖ ତକ ଚାଲବା। ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆଇବାକାଲି ଦିନିକିଆ ଓଡ଼ିଶା ଗସ୍ତ ଥି ଆସିବେ ବୋଲି ବିଜେପିର ଆଗ ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍। ଦିନିକିଆ କାର୍ଯ୍ୟକ୍ରମଥି ଶ୍ରୀ ନଡ୍ଡା ନବରଙ୍ଗପୁର ଆର୍ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରିକି ନିର୍ବାଚନୀ ସଭାଥି ଯୋଗଦେବେ। ସେ ପହିଲା ବ୍ରହ୍ମପୁର ଆର୍ ପଛେ ନବରଙ୍ଗପୁର ଗସ୍ତଥି ଯିବାର କାର୍ଯ୍ୟକ୍ରମ ରହିଛ ବୋଲି ଶ୍ରୀ ମହାନ୍ତି କହିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଇବାକାଲି ଓଡ଼ିଶା ଗସ୍ତଥି ଆସିବେ। ସେ କଟକ ଜିଲ୍ଲାର ସାଲେପୁରଠାରେ ଦଳର ନିର୍ବାଚନୀ ସଭାଥି ଉଦ୍ବୋଧନ ଦେବେ। ସେ ରବିବାର ଦିନ ଭୁବନେଶ୍ୱରଠାରେ ପହଞ୍ଚିଲା ଉତ୍ତରୁ ସାଲେପୁରର ସତ୍ୟଭାମାପୁର ଉତ୍କଳ ଗୌରବଙ୍କର ଜନ୍ମପୀଠନ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି। ଗଲାକାଲି କଂଗ୍ରେସର ଉଚ୍ଚସ୍ତରୀୟ କମିଟି ସତ୍ୟଭାମାପୁର ଆର୍ ସଭାସ୍ଥଳ ବୁଲି ଦେଖିଥିଲେ। 2024-25 ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ 2 ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଲାଗି ଧାଡ଼ି ସମୟ ଆଗନୁ ପାଠପଢ଼ା ମୂଲ ହେବା। ଆଇବା ମାସ ଏହି ପାଠପଢ଼ା ମୂଲ ହେବା। ଇତା ସହିତ ପରୀକ୍ଷା ଖାତାଦେଖା ଯୁକ୍ତ 2 କଲେଜ ସ୍ତରନ ଭିନ୍ ଭିନ୍ ପ୍ରତିଯୋଗିତା ଆଗୁଆ କରବାରକେ ଯୋଜନା ତିଆରି କରାଯାଇଥିବାର ଜଣାପଡ଼ିଛି। ଫି ବଛର ମାର୍ଚ୍ଚ ପହିଲା ହପ୍ତାହ ମୂଲ ହେଉଥିବାର ଯୁକ୍ତ 2 ଥିଓରି ପରୀକ୍ଷା 15 ଦିନ ଆଗନୁ ଆଇବା ବଛର 2025 ଫେବୃୟାରୀ ମାସର 2 କି 3 ନମ୍ଘର ହପ୍ତାହଟି କରାଯିବା। ଚଲତି ଖରା ଛୁଟି ସମୟଥି ଯୁକ୍ତ 2 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ଅନ୍ଲାଇନ୍ ଏକାଡେମିକ ସପୋର୍ଟ ପ୍ରୋଗ୍ରାମ ଜରିଏ ଜେଇଇ ଆର୍ ନିଟ୍ କୋଚିଂ ଦିଆଯିବା। ଇ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ରାଜ୍ୟର ସବୁ ସରକାରୀ ସରକାରୀ ଅନୁଦାନ ପାଉଥିବା ବେସରକାରୀ ଆଉ ଧନ୍ଦାମୂଳକ କଲେଜମାନଙ୍କର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ସକାଳର 10 ବଜେନୁ ଏହି କୋଚିଂ ଦିଆଯିବା। ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାଥି ଯେନ୍ତା କେନ୍ସି ଅସୁବିଧା ନାହିଁ ହୁଏ ସେ ଦିଗେ ଧ୍ୟାନ ଦେବାର ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଓସେପା ତରଫ ଚିଠି ଲେଖାଯାଇକରି ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀମାନଙ୍କର 100% ନାଁ ଲେଖା ସୁନିଶ୍ଚିତ କରିବାର ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ମନୁଷ୍ୟର ଜୀବନ ଧାରଣଥି ପ୍ରାଣୀ ସମ୍ପଦର ଗୁରୁତ୍ୱକେ ନେଇକରି 2001 ମସିହାନୁ ସାରା ପୃଥିବୀନ ବିଶ୍ୱ ପ୍ରାଣୀ ଦିବସ ପାଳନ କରାଯାଉଛି। ଫି ବଛର ଏପ୍ରିଲ ମାସର ଶେଷ ଶନିବାରଥି ଏହି ଦିବସ ପାଳନ କରାଯାଇଛି। ଏ ବଛର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ରଖାଯାଇଛି। ପ୍ରାଣୀ ଚିକିତ୍ସକମାନେ ହେଉଛନ୍ତି ପ୍ରୟୋଜନୀୟ ସ୍ୱାସ୍ଥ୍ୟକର୍ମୀ। ବୌଦ୍ଧ ଜିଲ୍ଲାର ମାଓ ସ୍ଥିତି ବାବଦେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ ଗଲାକାଲି ସମୀକ୍ଷା କରିଛନ୍। ସମୀକ୍ଷା ଉତ୍ତରୁ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି ଯେ ଆଇବା ନିର୍ବାଚନ ସମୟଥି ଶାନ୍ତି ଶୃଙ୍ଖଳା ଉପରେ ଜୋର୍ ଦିଆଯାଉଛି। ଏହି ସମୀକ୍ଷା ବୈଠକଥି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଦେବଦତ୍ତ ସିଂ ଆର୍ ବୌଦ୍ଧ ଆର୍ କନ୍ଧମାଳର ଏସ୍ପି ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ତରଫ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରଥି ଛୁଟିଆ ଅଦଲବଦଲ କରାଯାଇଛି। ଯୋଜନା ଆର୍ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁଗମଙ୍କୁ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେନ୍ତା ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରାଜ୍ୟପାଳଙ୍କର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେଆଡ଼େ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ସୂଚନା ଅନୁସାରେ ଭାରତର ନିର୍ବାଚନ ଆୟୋଗଙ୍କ ତରଫ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ଆର୍ ସନ୍ଥ ଗୋପାଳଙ୍କୁ ନିଯୁକ୍ତି ଦିଆଯାଇଥିବାର ଜଣାପଡ଼ିଛି। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଲାଗି 30 ତାରିଖ ତକ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏନ୍ତାକି ଆଇବା 30 ତାରିଖ ତକ ତାତି ଆହୁରି ବଢ଼ବା ବୋଲି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଗଲା ପାଖାପାଖି 2 ହପ୍ତାହ ହେଲା ରାଜ୍ୟ ଜବର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟ ପହିଲା କରି ଏତ୍କି ଲମ୍ବା ସମୟ ଧରିକରି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବାୟୁମଣ୍ଡଳଟି ଆର୍ଦ୍ରତା ଆର୍ ଗ୍ରୀଷ୍ମ ଲହରୀ ଲାଗି ବହୁତ ଜାଗାନ ଗରମ ସହିତ ଗୁଲଗୁଲି ବଢ଼ିଛି। ଖରାଥି ବାହାରକେ ନାହିଁ ବାହାରବାର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଇ ବାବଦେ ଏସ୍ଆର୍ସିଙ୍କ ତରଫ ମୋବାଇଲ୍ ମେସେଜ୍ ଜରିଏ ଲୋକଙ୍କୁ ସୂଚନା ଦିଆଯାଇଛି। এসএনএর আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারে রাতে 7:02 জুহার।